आकाशवाणी संवाद पढ़ुछंती आदित्य नारायण दास। मुख्य संवाद, स्टार्टअप इंडिया मिशन 10 वर्ष मध्यरे क्रांतिर रूप नेइछि कहिले प्रधानमंत्री। पश्चिमबंग एवं आसाम को आसंता काली दुई दिनिया गस्तरे जिबे प्रधानमंत्री। देशर प्रथम वंदे भारत स्लीपर ट्रेन रो करिबे शुभारंभ। बेआईन निशा कारबार तथा अर्थ तोषरपात को रोकिबा पई देशर 26 स्थान रे ईडी पक्षरु तलाशी अभियान। ईरान रे बसवास करुथवा भारतीयंकु सुरक्षित फेरे आणिबाकु सरकार प्रतिबद्ध। एवं नवी मुंबई ठारे महिला प्रीमियर लीग क्रिकेट रे टॉस जीति बोलिंग करिबाकु निष्पत्ति नला गुजरात जायंट्स। विस्तृत संवाद, प्रधानमंत्री नरेंद्र मोदी कहिछन्ति केवल 10 वर्ष मध्यरे स्टार्टअप इंडिया मिशन समग्र देशरे एक क्रांतिर रूप नेबा सह एक नूतन संस्कृतिर उदय होइछि। नूआदिल्लीर भारत मंडपम ठारे जातीय स्टार्टअप दिवसरे स्टार्टअप इंडियार 10 वर्ष पूर्ति अवसररे श्री मोदी एहा कहिछन्ति। से कहिछन्ति भारत विश्वर तृतीय बृहत स्टार्टअप इकोसिस्टम भाबे परिणत होइछि। देशर युववर्ग विभिन्न समस्यार समाधान करिबा दिगरे तत्परता प्रकाश करथवा नै प्रधानमंत्री सेमानंक नवसृजन तथा नूतन स्वप्न देखिबार प्रयास को भूयसी प्रशंसा करिछन्ति।
भारत के युवाओं का फोकस रियल प्रॉब्लम सॉल्व करने पर है। हमारे वो यंग इनोवेटर्स जिन्होंने नए सपने देखने का साहस दिखाया, मैं उन सभी की बहुत बहुत सराहना करता हूँ। 10 साल की ये जर्नी सिर्फ एक सरकारी स्कीम की सक्सेस स्टोरी नहीं है, ये आप जैसे हजारों लाखों सपनों की जर्नी है। सिर्फ 10 साल में स्टार्टअप इंडिया मिशन एक रिवॉल्यूशन बन चुका है। भारत आज दुनिया का थर्ड लार्जेस्ट स्टार्टअप इकोसिस्टम है।
प्रधानमंत्री उल्लेख करिछन्ति आजि भारत स्टार्टअप इंडिया योजनार 10 वर्ष पालन करिछि एवं एही यात्रा केवल सरकारी योजनार एक सफलतार कहानी नुहे बरं लक्ष लक्ष स्वप्न को साकार करिबार एक अनन्य प्रयास। से कहिछन्ति 10 वर्ष पूर्वरु देशरे मात्र 500 रु कम स्टार्टअप रहिथिला, तेबे आजि एहार संख्या वृद्धि पाई 2 लक्ष को अतिक्रम करिछि। से कहिछन्ति 2014 रे भारत रे केवल 4 यूनिकर्न थिबा बळे वर्तमान 125 रु ऊर्ध्व यूनिकर्न सक्रिय भावे कार्य करुछि। एही सफलतार कहानी समग्र विश्वर दृष्टि आकर्षण करिछि। जेकोनसी उद्योग आरंभ करिबा पई प्रथमे साहसर आवश्यकता रहिछि एवं देशर युवपीढ़ीक पाखरे एहा रहिथिबा प्रधानमंत्री कहिछन्ति। पूर्वरु देशरे कोनोसी युवशक्ति नूतन उद्योग आरंभ करिबाकु साहस करनथबा बेले आजि सेमाने निजकु मुख्य स्रोतरे सामिल करि चाकरी पछरे नगोडाइ उद्योगगुडिकु प्रतिष्ठा करिबारे समर्थ होइछन्ति। स्टार्टअप क्षेत्ररे सफलता पाइबारे देशर महिलामानंकर अग्रणी भूमिकाकु प्रधानमंत्री प्रशंसा करिछन्ति। देशर 45% अधिक स्टार्टअप गुडिकरे निश्चित जने महिला निर्देशक अबा सहयोगी रहिथिबार देखिबाकु मिलुछि। महिलामाने स्टार्टअप गुडिकर नेतृत्व नेउथबा दृष्टिकु विचार कले भारत विश्वर द्वितीय बृहत इकोसिस्टम भाबे परिगणित हेउछि, फळरे एहा देशर समृद्धि को वृद्धि करिबारे सहायक होई परिछि।
आज 45% से ज्यादा रिकग्नाइज्ड स्टार्टअप में कम से कम एक महिला डायरेक्टर या पार्टनर है। विमेन लेड स्टार्टअप फंडिंग के मामले में भारत दुनिया का दूसरा सबसे बड़ा इकोसिस्टम बन चुका है। स्टार्टअप्स का ये इंक्लूसिव मोमेंटम भारत के सामर्थ्य को और बढ़ा रहा है।
प्रधानमंत्री नरेंद्र मोदी आसंता कालीठारु पश्चिमबंग एवं आसाम को दुईदिनिया गस्तरे जिबे। गस्तर प्रथम दिन में प्रधानमंत्री हावड़ा एवं गौहाटी कामाख्या मध्यरे मालदा सहर रेल स्टेशन एवं गौहाटी कामाख्या हावड़ा मध्यरे आभासी माध्यम रे देशर प्रथम वंदे भारत स्लीपर ट्रेन को पताका देखाई शुभारंभ करिबे। आधुनिक भारतर वर्धित परिवहन आवश्यकता को पूरण करिबा पई विकसित होइथिबा संपूर्ण वातानुकूलित वंदे भारत स्लीपर ट्रेन यात्रीमानंकु कम खर्चरे विमान यात्रार अभिज्ञता प्रदान करिबो। ଏହି ଟ୍ରେନ୍ ଦୂରଗାମୀ ଯାତ୍ରାକୁ ଦ୍ରୁତ ସୁରକ୍ଷିତ ଏବଂ ଅଧିକ ସୁବିଧାଜନକ କରିବ। ଶ୍ରୀ ମୋଦୀ ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇ 3,250 କୋଟି ଅଧିକ ମୂଲ୍ୟର ଏକାଧିକ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ 4 ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ। ଏଥିରେ ବାଲୁରଘାଟ ଏବଂ ହିଲି ମଧ୍ୟରେ ନୂତନ ରେଳ ଲାଇନ୍, ନ୍ୟୁ ଜଲପାଇଗୁଡ଼ିରେ ପରବର୍ତ୍ତୀ ପିଢ଼ିର ମାଲ ପରିବହନରେ ସୁବିଧା, ସିଲଗୁଡ଼ି ଲୋକସେଡର ଉନ୍ନତିକରଣ ଏବଂ ଜଲପାଇଗୁଡ଼ି ଜିଲ୍ଲାରେ ବନ୍ଦେ ଭାରତ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧାର ଆଧୁନିକୀକରଣ ମଧ୍ୟ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଯାତ୍ରୀ ଏବଂ ମାଲ ପରିବହନ କାର୍ଯ୍ୟକୁ ସୁଦୃଢ଼ କରିବା ସହିତ ଉତ୍ତରବଙ୍ଗରେ ଲଜିଷ୍ଟିକ୍ ଦକ୍ଷତା ଉନ୍ନତ କରିବା ସହିତ ଏହି ଅଞ୍ଚଳରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ମଧ୍ୟ ମାଲଦାଠାରେ ଆଭାସୀ ମାଧ୍ୟମରେ 4 ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ପରେ ସେ ଆସାମର ଗୌହାଟୀଠାରେ ବୋଡ଼ୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୋହୁ 2026 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ବୋଡ଼ୋ ସମ୍ପ୍ରଦାୟର 10,000 ଅଧିକ କଳାକାର ଏକକ ଓ ସମନ୍ୱିତ ଉପସ୍ଥାପନାରେ ବାଗୁରୁମ୍ବା ନୃତ୍ୟ ପରିବେଷଣ କରିବେ। ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ମୋଦି ଆସାମର କାଳିଆ ବୋରୋରେ 6,950 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ସମ୍ପ୍ରସାରିତ କରିଡର ପ୍ରକଳ୍ପ ପାଇଁ ଭିତ୍ତିଭୂମି ପୂଜନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୌହାଟୀ ଏବଂ ରୋହତକ ଦିବ୍ରୁଗଡ଼ ଏବଂ ଲକ୍ଷ୍ନୌ ମଧ୍ୟରେ 2 ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହୁଗୁଳିର ସିଙ୍ଗୁର ଅଞ୍ଚଳ ଗସ୍ତ କରିବେ। ସେଠାରେ ଶ୍ରୀ ମୋଦି 823 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ। ସେହିପରି ଶ୍ରୀ ମୋଦି ବାଲାଗଡ଼ଠାରେ ଏକ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲ ରୋଡ୍ ଓଭର ବ୍ରିଜ୍ ସମେତ ବନ୍ଦର ଗେଟ୍ ସିଷ୍ଟମର ମଧ୍ୟ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ କୋଲକାତାରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା 3 ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟର 26 ସ୍ଥାନରେ ତଲାସୀ କରାଯାଇଛି। ଏଥିରେ ଓଡ଼ିଶା ସମେତ ଗୋଆ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଦିଲ୍ଲୀ ରହିଛି। ଏକ ବିବୃତ୍ତିରେ ଇଡି କହିଛି ତଦନ୍ତର ଏକ ଅଂଶସ୍ୱରୂପ ଏହି ତଲାସୀ ଅଭିଯାନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ବେଆଇନ ନିଶା କାରବାର ତଥା ଅର୍ଥ ତୋଷରପାତକୁ ରୋକିବା ପାଇଁ ଏହି ଅଭିଯାନ ବିଭାଗ ପକ୍ଷରୁ କରାଯାଉଛି। ଗୋଆ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା ଏବଂ କେରଳରେ ଚାଲିଥିବା ଏହି ତଲାସୀ ଅଭିଯାନ ଏକ ସୁସଂଗଠିତ ଆନ୍ତଃରାଜ୍ୟ ମାଦକ ଦ୍ରବ୍ୟ ଚୋରାଚାଲାଣକୁ ରୋକିପାରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଇରାନ୍ର ସାମ୍ପ୍ରତିକ ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଇରାନ୍ରେ ବସବାସ କରୁଥିବା ଭାରତୀୟ ନାଗରିକମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ଦିଗରେ ଭାରତ ପ୍ରତିଶ୍ରତିବଦ୍ଧ। ସେ କହିଛନ୍ତି ଇରାନ୍ରେ ପ୍ରାୟ 9,000 ଭାରତୀୟ ନାଗରିକ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଅଟନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ବର୍ତ୍ତମାନ ଇରାନ୍ର ପରିସ୍ଥିତିକୁ ବିଚାରକୁ ନେଇ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରିଛି। ସାମ୍ପ୍ରତିକ ସ୍ଥିତିରେ ଭାରତୀୟମାନଙ୍କୁ ଇରାନ୍ ଗସ୍ତ କରିବା ପାଇଁ ବାରଣ କରାଯାଇଥିବା ବେଳେ ଯେଉଁମାନେ ସେଠାରେ ରହିଛନ୍ତି ଅତିଶୀଘ୍ର ଭାରତ ଫେରିଆସିବାକୁ ଜୟସ୍ୱାଲ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ ବିଏମ୍ସି ନିର୍ବାଚନରେ ବଡ଼ଧରଣର ସଫଳତା ମିଳିଥିବା ନେଇ ବିଜେପି ମହାରାଷ୍ଟ୍ରର ଜନସାଧାରଣଙ୍କୁ ସାଧୁବାଦ ଜଣାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଦଳୀୟ ମୁଖପାତ୍ର ଡକ୍ଟର ସୁଧାଂଶୁ ତ୍ରିବେଦୀ କହିଛନ୍ତି ବିଏମ୍ସି ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ମହାଜ୍ୟୋତି ବିପୁଳ ସଫଳତା ହାସଲ କରିଛି। ସେ କହିଛନ୍ତି ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏବଂ ଏନ୍ଡିଏକୁ ଲୋକମାନେ ଅଧିକ ଗ୍ରହଣ କରୁଥିବାର ପ୍ରମାଣ ମିଳିଛି। ଶ୍ରୀ ତ୍ରିବେଦୀ କହିଛନ୍ତି ପୂର୍ବରୁ କେରଳର ତିରୁବନନ୍ତପୁରମ୍ଠାରେ ବିଜେପି ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ସଫଳତା ପାଇଥିବା ବେଳେ ମହାରାଷ୍ଟ୍ରରେ ବିଏମ୍ସି ନିର୍ବାଚନରେ ଅଭୂତପୂର୍ବ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମହିଳା ପ୍ରିମିୟମ୍ ଲିଗ୍ WPL କ୍ରିକେଟ୍ ପ୍ରତିଯୋଗିତାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଗୁଜରାଟ ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ 10 ମଧ୍ୟରେ କ୍ରାନ୍ତିର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ଏବଂ ଆସାମକୁ ଆସନ୍ତାକାଲି 2 ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର କରିବେ ଶୁଭାରମ୍ଭ। ବେଆଇନ ନିଶା କାରବାର ତଥା ଅର୍ଥ ତୋଷରପାତକୁ ରୋକିବା ପାଇଁ ଦେଶର 26 ସ୍ଥାନରେ ଇଡି ପକ୍ଷରୁ ତଲାସୀ ଅଭିଯାନ। ଇରାନ୍ରେ ବସବାସ କରୁଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାର ପ୍ରତିବଦ୍ଧ। ଏବଂ ନଭି ମୁମ୍ବାଇଠାରେ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଗୁଜରାଟ ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।